ଓମଶାନ୍ତି। 30/5/2026 ଆଜିର ସାକାର ମହାବାକ୍ୟ ବାବା କହୁଛନ୍ତି, ମିଠେ ବଚେ, ନିଜର ସବୁକିଛି ଈଶ୍ୱରୀୟ ସେବାରେ ସଫଳ କରି ଭବିଷ୍ୟତ ପାଇଁ ଶ୍ରେଷ୍ଠ ଭାଗ୍ୟ ଜମା କରିଦିଅ, କାହିଁକି ନା ମୃତ୍ୟୁ ମୁଣ୍ଡ ଉପରେ ଛିଡ଼ା ହୋଇଛି। ପ୍ରଶ୍ନ। ଜ୍ଞାନ ଶୁଣୁଥିଲେ ମଧ୍ୟ ପିଲାମାନଙ୍କ ଭିତରେ ତାର ଧାରଣା କାହିଁକି ହେଉନାହିଁ? ଉତ୍ତର। କାହିଁକି ନା ବିଚାର ସାଗର ମନ୍ଥନ କରିବା ଜଣା ନାହିଁ। ବୁଦ୍ଧି ଯୋଗ ଦେହ ଏବଂ ଦେହର ସମ୍ବନ୍ଧୀମାନଙ୍କ ସହିତ ଲାଗି ରହିଛି। ପ୍ରଥମେ ଯେବେ ବୁଦ୍ଧିରୁ ମୋହ ଦୂର ହେବ, ତେବେ ଯାଇ କିଛି ଧାରଣା ମଧ୍ୟ ହେବ। ମୋହ ଏଭଳି ଜିନିଷ ଯାହାକି ଏକଦମ ମାଙ୍କଡ଼ ଭଳି କରିଦେଉଛି। ସେଥିପାଇଁ ବାବା ପିଲାମାନଙ୍କୁ ପ୍ରଥମ ପ୍ରତିଜ୍ଞା ମନେ ପକାଇ ଦେଉଛନ୍ତି ଯେ ଦେହ ସହିତ ଦେହର ସର୍ବସମ୍ବନ୍ଧକୁ ଭୁଲି ମୋତେ ମନେ ପକାଅ। ଗୀତ। ଭୋଲେ ନାଥ ସେ ନିରାଲା ଅର୍ କୋଇ ନାହିଁ। ଓମ୍ ଶାନ୍ତି। ବାବା ବସି ବୁଝାଉଛନ୍ତି ପିଲାମାନଙ୍କୁ ମଧ୍ୟ ଭଲ ଭାବରେ ଏହା ଜଣା ଅଛି ଯେ ବେହଦ୍ର ପିତାଙ୍କୁ ହିଁ ବିଗିଡ଼ି ଯାଇଥିବା ସଂସାରକୁ ସଜାଡ଼ିବା ବାଲା କୁହାଯାଏ। ଶ୍ରୀକୃଷ୍ଣ ବିଗିଡ଼ି ଯାଇଥିବା ସୃଷ୍ଟିକୁ ସଜାଡ଼ି ପାରିବେ ନାହିଁ। ଗୀତାର ଭଗବାନ ଶ୍ରୀକୃଷ୍ଣ ନୁହନ୍ତି, ଶିବ ଅଟନ୍ତି। ଶିବ ବାବା ହେଉଛନ୍ତି ରଚୟିତା ଏବଂ ଶ୍ରୀକୃଷ୍ଣ ରଚନା ଅଟନ୍ତି। ସ୍ୱର୍ଗର ସମ୍ପତ୍ତି ଦାତା, ସ୍ୱର୍ଗର ରଚୟିତା ହିଁ ହୋଇପାରିବେ। ଏହା ହିଁ ହେଉଛି ଭାରତର ମୁଖ୍ୟ ଏବଂ ସବୁଠାରୁ ବଡ଼ ଭୁଲ। ଶ୍ରୀକୃଷ୍ଣଙ୍କୁ କେହି ପିତା କହିପାରିବେ ନାହିଁ। ସମ୍ପତ୍ତି ତ ପିତାଙ୍କ ଠାରୁ ହିଁ ମିଳିଥାଏ ଏବଂ ଭାରତକୁ ହିଁ ମିଳିଥିଲା। ଭାରତରେ ହିଁ ଶ୍ରୀକୃଷ୍ଣଙ୍କୁ ରାଜକୁମାର ଏବଂ ରାଧାଙ୍କୁ ରାଜକୁମାରୀ ରୂପରେ ଗାୟନ କରାଯାଉଛି। ସବୁ ମହିମା ସର୍ବୋଚ୍ଚ ଏକମାତ୍ର ଶିବ ବାବାଙ୍କର ହିଁ ଅଟେ। ଶ୍ରୀକୃଷ୍ଣ ହେଉଛନ୍ତି ସର୍ବଶ୍ରେଷ୍ଠ ରଚନା, ବିଶ୍ୱର ମାଲିକ। ସେମାନଙ୍କୁ କୁହାଯାଏ ସୂର୍ଯ୍ୟବଂଶୀ, ଦୈବୀ, ରାଜବଂଶ। ଗୀତା ହେଉଛି ଆଦି ସନାତନ ଦେବୀ ଦେବତା ଧର୍ମର ଶାସ୍ତ୍ର। ସତ୍ୟଯୁଗରେ ତ କାହାକୁ ଜ୍ଞାନ ଶୁଣାଇ ନାହାନ୍ତି, ସଙ୍ଗମ ଯୁଗରେ ହିଁ ବାବା ଜ୍ଞାନ ଶୁଣାଇଛନ୍ତି। ଚିତ୍ର ଦ୍ୱାରା ହିଁ ପ୍ରଥମେ ଏହି କଥାକୁ ପ୍ରମାଣିତ କରିବାକୁ ହେବ। ଦୁହିଁଙ୍କର ଚିତ୍ର ଦିଆଯାଇଛି। ଗୀତାର ଭଗବାନ ଶିବ ବାବା ରଚୟିତା, ଯିଏକି ପୁନର୍ଜନ୍ମ ରହିତ ଅଟନ୍ତି। ଗୀତା ଜ୍ଞାନଦାତା ଶ୍ରୀକୃଷ୍ଣ ନୁହନ୍ତି, ଯିଏକି ତାଙ୍କର ରଚନା ଅଟନ୍ତି। ତୁମେ ଜାଣିଛ ଶିବ ବାବା ହିଁ ଆମକୁ ହୀରା ତୁଲ୍ୟ କରୁଛନ୍ତି। ଗାୟନ ମଧ୍ୟ ହେଉଛି ହୀରା ତୁଲ୍ୟ, କଉଡ଼ି ତୁଲ୍ୟ। ପିଲାମାନଙ୍କ ବୁଦ୍ଧିରେ ଏହି କଥା ରହିବା ଉଚିତ ଯେ ବାବାଙ୍କର ନିର୍ଦ୍ଦେଶ ହେଲା, ତୁମେ ମୋତେ ଏବଂ ମୋର ସମ୍ପତ୍ତିକୁ ମନେ ପକାଅ। ସିଏ ହେଲେ ବେହଦ୍ର ପିତା, ଶ୍ରୀକୃଷ୍ଣ ତ ହେଲେ ହଦ୍ର ମାଲିକ। ଯଦିଓ ସେ ବିଶ୍ୱର ରାଜା ହେଉଛନ୍ତି, କିନ୍ତୁ ଶିବ ବାବା ତ ରାଜା ନୁହନ୍ତି ନା। ବାସ୍ତବରେ ଗୀତାର ବହୁତ ମହିମା ରହିଛି, ତା ସହିତ ଭାରତର ମଧ୍ୟ ବହୁତ ମହିମା ରହିଛି। ଭାରତ ସବୁ ଧର୍ମ ଅବଲମ୍ବୀମାନଙ୍କର ବଡ଼ ବଡ଼ ତୀର୍ଥସ୍ଥଳୀ ଅଟେ। କେବଳ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଥିବା କାରଣରୁ ସବୁ ମହତ୍ତ୍ୱ ସରିଯାଇଛି। ଏହି କାରଣରୁ ଭାରତ କଉଡ଼ି ତୁଲ୍ୟ ହୋଇଯାଇଛି। ଯଦିଓ ସବୁକିଛି ଡ୍ରାମା ଅନୁସାରେ ହେଉଛି, କିନ୍ତୁ ସାବଧାନ ମଧ୍ୟ କରିବାକୁ ପଡ଼ୁଛି। ବାବା ବହୁତ ଭଲ ଭାବରେ ବୁଝାଉଛନ୍ତି, ଦିନକୁ ଦିନ ଗହନରୁ ଗହନ କଥା ଶୁଣାଇ ଚାଲିଛନ୍ତି। ତେଣୁ ପୁରୁଣା ଚିତ୍ରଗୁଡ଼ିକୁ ପରିବର୍ତ୍ତନ କରି ନୂଆ ତିଆରି କରିବାକୁ ପଡ଼ୁଛି। ଏହିଭଳି ତ ଶେଷ ପର୍ଯ୍ୟନ୍ତ ହେଉଥିବ। ପିଲାମାନଙ୍କୁ ଏହା ଭଲ ଭାବରେ ବୁଦ୍ଧିରେ ରଖିବା ଉଚିତ ଯେ ଶିବ ବାବା ଆମକୁ ସମ୍ପତ୍ତି ଦେଉଛନ୍ତି, କହୁଛନ୍ତି କେବଳ ମୋତେ ମନେ ପକାଅ, ତେବେ ବିକର୍ମ ବିନାଶ ହେବ। ଶ୍ରୀକୃଷ୍ଣଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ ନାହିଁ, ସିଏ ତ ସର୍ବଶକ୍ତିମାନ ନୁହନ୍ତି, ସର୍ବଶକ୍ତିମାନ ବାବା ଅଟନ୍ତି, ସମ୍ପତ୍ତି ମଧ୍ୟ ବାବା ଦେଉଛନ୍ତି। ମନୁଷ୍ୟ କୃଷ୍ଣଙ୍କୁ ହିଁ ସ୍ମରଣ କରି ଚାଲିଛନ୍ତି। ଆଚ୍ଛା ଧରିନିଅ, କୃଷ୍ଣ କହିଛନ୍ତି, ତେବେ ସିଏ ବି କହୁଛନ୍ତି, ଦେହର ସମ୍ବନ୍ଧକୁ ଛାଡ଼ି କେବଳ ମୋତେ ମନେ ପକାଅ, ଆତ୍ମା ତ ବାବାଙ୍କୁ ମନେ ପକାଇବ ନା, କୃଷ୍ଣ ତ ସବୁ ଆତ୍ମାଙ୍କର ପିତା ନୁହନ୍ତି। ଏହିସବୁ କଥାକୁ ବିଚାର ସାଗର ମନ୍ଥନ କରି ବୁଦ୍ଧିରେ ଧାରଣ କରିବା ଦରକାର। କେହି କେହି ମୋହରେ ଫସି ଯାଇଥିବା କାରଣରୁ ଜ୍ଞାନକୁ ଧାରଣ କରିପାରୁ ନାହାନ୍ତି। ତୁମେମାନେ ଗାୟନ କରି ଆସିଛ ଯେ ଅନ୍ୟ ସବୁ ସଙ୍ଗ ଛାଡ଼ି ଆପଣଙ୍କ ସହିତ ସଙ୍ଗ ଯୋଡ଼ିବୁ, ମୋର ତ ଜଣଙ୍କ ଛଡ଼ା ଅନ୍ୟ କେହି ନାହାନ୍ତି। କିନ୍ତୁ ମୋହ ଏଭଳି ବିକାର ଯାହାକି ଏକଦମ ମାଙ୍କଡ଼ ଭଳି କରିଦେଉଛି। ମାଙ୍କଡ଼ ଭିତରେ ଲୋଭ ଏବଂ ମୋହ ବହୁତ ରହିଥାଏ। ସାହୁକାରମାନଙ୍କୁ ମଧ୍ୟ ବୁଝାଯାଉଛି ଯେ ବର୍ତ୍ତମାନ ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ, ତେଣୁ ଯାହା କିଛି ଅଛି ତାକୁ ଈଶ୍ୱରୀୟ ସେବାରେ ଲଗାଇ ନିଜର ଭବିଷ୍ୟତକୁ ସୁଖମୟ କର। କିନ୍ତୁ ମାଙ୍କଡ଼ ଭଳି ମୋହଗ୍ରସ୍ତ ହୋଇ ରହୁଛନ୍ତି, ଛାଡ଼ୁନାହାନ୍ତି। ବାବା କହୁଛନ୍ତି, ଦେହ ସହିତ ଦେହର ସର୍ବସମ୍ବନ୍ଧ ଯାହା ବି ରହିଛି ସେ ସବୁଥିରୁ ବୁଦ୍ଧିଯୋଗ ତୁଟେଇ ଦିଅ, ବାବାଙ୍କ ଶ୍ରୀମତରେ ଚାଲ। ତୁମେ କହୁଛ ଏହି ଧନ ପିଲାଛୁଆ ଇତ୍ୟାଦି ସବୁକିଛି ଈଶ୍ୱର ଦେଇଛନ୍ତି, ଏବେ ସିଏ ନିଜେ ଆସିଛନ୍ତି କହୁଛନ୍ତି ତୁମର ଏହି ଧନ ଦୌଲତ ଆଦି ସବୁକିଛି ବିନାଶ ହେବାକୁ ଯାଉଛି। ଗାୟନ ଅଛି, କାହାର ଧୂଳିରେ ଦବି ରହିବ, ଭୂମିକମ୍ପ ଆଦି ହେବ, ଏସବୁ ବିନାଶ ହୋଇଯିବ। ଯେତେବେଳେ କେଉଁଠି ଉଡ଼ାଜାହାଜ ଆଦି ଖସିପଡ଼େ ବା କେଉଁଠି ନିଆଁ ଲାଗିଯାଏ, ତେବେ ପୋଲିସ ଆସିବା ପୂର୍ବରୁ ପ୍ରଥମେ ଚୋରମାନେ ପଶି ଯାଇଥାନ୍ତି। ତେଣୁ ବାବା ବୁଝାଉଛନ୍ତି, ପିଲାମାନେ ଦେହଧାରୀମାନଙ୍କ ଠାରୁ ମୋହ ତୁଟେଇ ଦେବା ଉଚିତ, ମୋହଜିତ ହେବାକୁ ପଡ଼ିବ। ଦେହ ଅଭିମାନ ହେଲା ସବୁଠାରୁ ଏକ ନମ୍ବରର ଶତ୍ରୁ। ଦେବତାମାନେ ଦେହି ଅଭିମାନୀ ଅଟନ୍ତି। ଦେହ ଅଭିମାନ ଆସିବା କାରଣରୁ ହିଁ ବିକାରରେ ବାନ୍ଧି ହୋଇ ଯାଇଥାନ୍ତି। ତୁମେ ଅଧାକଳ୍ପ ଦେହ ଅଭିମାନୀ ହୋଇ ରହୁଛ ଏବଂ ଦେହି ଅଭିମାନୀ ହେବାର ଅଭ୍ୟାସ କରିବାକୁ ହେବ। ଯିଏ ବି ମନୁଷ୍ୟମାନେ ଅଛନ୍ତି କେହି ବି ଏହିସବୁ କଥାକୁ ବିଲକୁଲ ଜାଣିନାହାନ୍ତି, ନା ପରମାତ୍ମାଙ୍କୁ ଜାଣିଛନ୍ତି। ଆତ୍ମା କ'ଣ, ପରମାତ୍ମା କ'ଣ, ଆତ୍ମା କେତେ ଜନ୍ମ ନେଉଛି, କିପରି ଅଭିନୟ କରୁଛି, ଆମେ ସବୁ ଅଭିନେତା। ଏହି ଜ୍ଞାନ କାହାକୁ ବି ଜଣା ନାହିଁ, ସେଥିପାଇଁ ଅନାଥ ବା ମୁରବୀ ନଥିବା ପିଲା କୁହାଯାଉଛି। ସେମାନେ ତ କହିଦେଉଛନ୍ତି ଆତ୍ମା ଜ୍ୟୋତିରେ ଲୀନ ହୋଇଯାଉଛି, କିନ୍ତୁ ଆତ୍ମା ତ ଅବିନାଶୀ ଅଟେ। ଆତ୍ମାରେ ହିଁ 84 ଜନ୍ମର ପାଠ ଭରି ହୋଇ ରହିଛି। କହୁଛନ୍ତି ମଧ୍ୟ ଆତ୍ମା ତାରକା ସଦୃଶ ଅଟେ, ତଥାପି ବି ବୁଝିପାରୁନାହାନ୍ତି। ଆତ୍ମା ହିଁ ପରମାତ୍ମା ବୋଲି କହିଦେଉଛନ୍ତି, ବାବାଙ୍କୁ ବିଲକୁଲ ଜାଣି ହିଁ ନାହାନ୍ତି। ଆତ୍ମା ପାଇଁ ମଧ୍ୟ କହୁଛନ୍ତି ଭ୍ରୁକୁଟି ମଝିରେ ତାରା ଚମକୁଛି, ପରମାତ୍ମାଙ୍କ ପାଇଁ ଏଭଳି କିଛି କୁହାଯାଏ ନାହିଁ, ତାଙ୍କୁ ପରମାତ୍ମା ହିଁ କୁହାଯାଏ ଏବଂ ସିଏ ମଧ୍ୟ ପରମ ଧାମରେ ରହୁଛନ୍ତି। ସିଏ ମଧ୍ୟ ବିନ୍ଦୁ ସ୍ୱରୂପ, କେବଳ ପୂର୍ବଜନ୍ମ ରହିତ ଅଟନ୍ତି। ଆତ୍ମାମାନେ ପୁନର୍ଜନ୍ମ ରହିତ ଅଟନ୍ତି। ଆତ୍ମାମାନେ ପୁନର୍ଜନ୍ମରେ ଆସୁଛନ୍ତି। ପରମାତ୍ମାଙ୍କ ପାଇଁ କୁହାଯାଏ ଜ୍ଞାନର ସାଗର, ଆନନ୍ଦର ସାଗର, ପବିତ୍ରତାର ସାଗର। ଦେବତାମାନଙ୍କୁ ଏହି ସ୍ୱର୍ଗର ସମ୍ପତ୍ତି କିଏ ଦେଲା? ବାବା ହିଁ ଦେଇଛନ୍ତି। ସର୍ବଗୁଣ ସମ୍ପନ୍ନ ଶଳକଲା ସମ୍ପୂରଣ ଏହି ଦେବତାମାନଙ୍କ ଭଳି ଏବେ କେହି ବି ନାହାନ୍ତି। ସେମାନଙ୍କୁ ଏହି ସମ୍ପତ୍ତି କିପରି ମିଳିଲା ଏହି କଥା କାହାକୁ ଜଣା ନାହିଁ। ବାବା ହିଁ ଆସି ବୁଝାଉଛନ୍ତି, ତାଙ୍କୁ ହିଁ ଜ୍ଞାନର ସାଗର କୁହାଯାଉଛି। ସିଏ ଏହି ସମୟରେ ଆସି ଜ୍ଞାନ ଦେଉଛନ୍ତି। ଭବିଷ୍ୟତରେ ଏହି ଜ୍ଞାନ ପ୍ରାୟ ଲୋପ ହୋଇଯିବ, ତାପରେ ଭକ୍ତି ଆରମ୍ଭ ହେବ, ତାକୁ ଜ୍ଞାନ କୁହାଯାଇପାରିବ ନାହିଁ। ଜ୍ଞାନ ଦ୍ୱାରା ତ ସଦ୍ଗତି ହୋଇଥାଏ, ଯେତେବେଳେ ଦୁର୍ଗତି ହେବ ସେତେବେଳେ ଯାଇ ସମସ୍ତଙ୍କର ସଦ୍ଗତି ଦାତା ଜ୍ଞାନର ସାଗର ଆସିବେ। ବାବା ହିଁ ଆସି ଜ୍ଞାନ ସ୍ନାନ କରାଉଛନ୍ତି, ତାହା ତ ପାଣିର ସ୍ନାନ ଅଟେ, ତାହା ଦ୍ୱାରା ସଦ୍ଗତି ହୋଇପାରିବ ନାହିଁ। ଏହି ଅଳ୍ପ କିଛି କଥାକୁ ହିଁ ଧାରଣ କରିବା ଦରକାର। ଯେଉଁ ସବୁ ଭଲ ଭଲ ମୁଖ୍ୟ ଚିତ୍ର ରହିଛି ସେଗୁଡ଼ିକ ବଡ଼ ବଡ଼ ଆକାରରେ ତିଆରି ହେବା ଦରକାର, ଯାହାଦ୍ୱାରା କେହି ବି ଭଲ ଭାବରେ ବୁଝିପାରିବ। ଲେଖାଗୁଡ଼ିକ ମଧ୍ୟ ବହୁତ ସ୍ପଷ୍ଟ ହେବା ଦରକାର। ଚିତ୍ର ତିଆରି କରିଲା ବାଲାଙ୍କୁ ଏକଥା ବୁଦ୍ଧିରେ ରଖିବା ଉଚିତ, ଯଦି କାହାକୁ ବି ନିମନ୍ତ୍ରଣ ଦେଇ ଡାକିବାର ଅଛି ତେବେ ଲେଖିଦିଅ ଯେ ଏଠାକୁ ଆସି ପରମ ପିତା ପରମାତ୍ମାଙ୍କର ପରିଚୟ ପ୍ରାପ୍ତ କର ଏବଂ ଭବିଷ୍ୟତ 21 ଜନ୍ମ ପାଇଁ ବାବାଙ୍କ ଠାରୁ ସମ୍ପତ୍ତି ନିଅ। ଭାଇମାନେ ଭଉଣୀମାନେ ପାରଲୌକିକ ପିତାଙ୍କ ଠାରୁ ବେହଦ ସୁଖର ସ୍ୱରାଜ୍ୟ କିପରି ମିଳୁଛି ତାହା ଆସି ବୁଝ। ବେହଦ ବାବାଙ୍କ ଠାରୁ ସମ୍ପତ୍ତି ନେବା ଶିଖ, ଏଥିରେ ଡରିବାର ତ କିଛି କଥା ନାହିଁ। ସମସ୍ତେ ଡାକି ଚାଲିଛନ୍ତି, ହେ ପତିତ ପାବନ ଆସ। ବାବା ମଧ୍ୟ କହୁଛନ୍ତି କାମ ବିକାର ମହାଶତ୍ରୁ ଅଟେ, ପବିତ୍ର ଦୁନିଆକୁ ଯିବାକୁ ହେଲେ ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ। ପତିତ ସେମାନଙ୍କୁ କୁହାଯାଏ ଯେଉଁମାନେ ବିକାରରୁ ଜନ୍ମ ନେଇଥାନ୍ତି। ସତ୍ୟ ଯୁଗ ତ୍ରେତା ଯୁଗରେ ବିଷୟ ବିକାର ନଥାଏ, ତାକୁ ହିଁ କୁହାଯାଏ ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ, କୌଣସି ବିକାର ହିଁ ନଥାଏ। ତେବେ ଏସବୁ ତୁମେ କାହିଁକି ପଚାରୁଛ? ସେଠାରେ ସନ୍ତାନ କିପରି ଜନ୍ମ ହେବେ? ତୁମେ ପ୍ରଥମେ ନିର୍ବିକାରିତ ହୁଅ, ସନ୍ତାନ ଯେପରି ହେବାର ଥିବ ସେହିପରି ହେବ। ତୁମେ ଏସବୁ କଥା କାହିଁକି ପଚାରୁଛ? ତୁମେ ବାବାଙ୍କୁ ମନେ ପକାଅ, ତେବେ ତୁମର ଜନ୍ମ ଜନ୍ମାନ୍ତରର ବିକର୍ମ ବିନାଶ ହୋଇଯିବ। ଏହା ହେଉଛି ହିଁ ପାପ ଆତ୍ମାମାନଙ୍କର ଦୁନିଆ, ତାହା ହେଲା ପୁଣ୍ୟ ଆତ୍ମାମାନଙ୍କର ଦୁନିଆ। ଏହି କଥା ଭଲ ଭାବରେ ବୁଦ୍ଧିରେ ଧାରଣ କରିବାକୁ ହେବ। ଭକ୍ତିର ଫଳ ଭଗବାନ ଆସି ଦେଉଛନ୍ତି। ବାବା ହିଁ ସମସ୍ତଙ୍କର ସଦ୍ଗତି କରି ସ୍ୱର୍ଗର ମାଲିକ କରୁଛନ୍ତି। ବାବା କହୁଛନ୍ତି ଏବେ ପବିତ୍ର ହୁଅ, କେବଳ ମୋତେ ମନେ ପକାଅ, ଏହା ହେଉଛି ମହାମନ୍ତ୍ର। ବାବାଙ୍କ ଠାରୁ ନିଶ୍ଚିତ ସମ୍ପତ୍ତି ମିଳିବ। ବାବା କହୁଛନ୍ତି ତୁମେ ମୋତେ ମନେ ପକାଅ, ତେବେ ତୁମେ ସତ୍ୱପ୍ରଧାନ ହୋଇଯିବ। ତୁମକୁ ସିଢି ଚିତ୍ର ସମ୍ବନ୍ଧରେ ବୁଝାଇବାକୁ ହେବ। ଦିନକୁ ଦିନ ପ୍ରତ୍ୟେକ ଜିନିଷ ସୁଧୁରି ଚାଲିଛି, ଏଥିରେ ସ୍ପଷ୍ଟ ଭାବରେ ଲେଖିବା ଦରକାର। ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି। ଯେତେବେଳେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନଥିଲା। ଯେଉଁମାନେ ପବିତ୍ର ହେଉଛନ୍ତି ସେହିମାନେ ହିଁ ପବିତ୍ର ଦୁନିଆକୁ ଆସିବେ। ଯେତେ ଶକ୍ତି ତୁମ ଭିତରେ ଭରପୁର ହେବ ତୁମେ ସତ୍ୟ ଯୁଗରେ ସେତେ ଆରମ୍ଭରୁ ଆସିବ। ସମସ୍ତେ ଏକାବେଳେ ତ ଆସିବେ ନାହିଁ, ଏହି କଥା ତ ଜାଣିଛ ଯେ ସତ୍ୟ ଯୁଗ ତ୍ରେତା ଯୁଗରେ ଦେବୀ ଦେବତା ବହୁତ ଅଳ୍ପ ଥାନ୍ତି, ପରେ ପୁଣି ବୃଦ୍ଧି ପ୍ରାପ୍ତ ହୁଅନ୍ତି, ପ୍ରଜା ତ ବହୁତ ଥିବେ। ଏହିସବୁ କଥା ବୁଝାଇଲା ବାଲା ମଧ୍ୟ ବହୁତ ବୁଦ୍ଧିବାନ ହେବା ଦରକାର। କୁହ, ବେହଦ ବାବାଙ୍କ ଠାରୁ ଆସି ସମ୍ପତ୍ତି ନିଅ। ଯାହାଙ୍କୁ ଡାକୁଛ ହେ ବାବା, ତାଙ୍କର ବାସ୍ତବିକ ନାମ ହିଁ ଶିବ ଅଟେ। ଈଶ୍ୱର ବା ପ୍ରଭୁ ଭଗବାନ କହିବା ଦ୍ୱାରା ଏକଥା ବୁଝିପାରୁନାହାନ୍ତି ଯେ ସିଏ ଆମର ପିତା ଅଟନ୍ତି, ତାଙ୍କଠାରୁ ସମ୍ପତ୍ତି ମିଳୁଛି। ଶିବ ବାବା କହିବା ଦ୍ୱାରା ତାଙ୍କର ସମ୍ପତ୍ତି ମନେ ପଡୁଛି, ତାଙ୍କୁ କହୁଛନ୍ତି ଶିବ ପରମାତ୍ମାୟ ନମଃ। ତେବେ ପରମାତ୍ମାଙ୍କର ନାମ ତ କୁହ, ନାମ ରୂପ ଠାରୁ ଅଲଗା କୌଣସି ବସ୍ତୁ ହିଁ ନାହିଁ। ତାଙ୍କର ନାମ ତ ଶିବ ଅଟେ, କେବଳ ଶିବାୟ ନମଃ ମଧ୍ୟ କହିବାର ନାହିଁ, ଶିବ ପରମାତ୍ମାୟ ନମଃ କହିବା ଉଚିତ। ପ୍ରତ୍ୟେକ ଶବ୍ଦକୁ ବହୁତ ଭଲ ଭାବରେ ସ୍ପଷ୍ଟ କରି ବୁଝାଇବାକୁ ହେବ। ଶିବାୟ ନମଃ କହିବା ଦ୍ୱାରା ମଧ୍ୟ ପିତା ସମ୍ବନ୍ଧର ଖୁସିର ଅନୁଭବ ହୁଏ ନାହିଁ। ମନୁଷ୍ୟମାନେ ନିଜ ପାଇଁ ସବୁ କାମ ରଖିଦେଇଛନ୍ତି, ସବୁ ନାମ ରଖିଦେଇଛନ୍ତି। ତୁମେ ଜାଣିଛ ମନୁଷ୍ୟକୁ କେବେ ଭଗବାନ କୁହାଯିବ ନାହିଁ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ମଧ୍ୟ ଦେବତା କୁହାଯାଏ। ରଚୟିତା ପିତା ତ ଜଣେ ମାତ୍ର ନିରାକାର ହିଁ ଅଟନ୍ତି। ଯେପରି ଲୌକିକ ପିତା ସନ୍ତାନମାନଙ୍କୁ ରଚନା କରୁଛନ୍ତି ଏବଂ ସମ୍ପତ୍ତି ଦେଉଛନ୍ତି, ସେହିପରି ବେହଦର ପିତା ମଧ୍ୟ ସମ୍ପତ୍ତି ଦେଉଛନ୍ତି, ଭାରତକୁ ବିଶ୍ୱର ମାଲିକ କରୁଛନ୍ତି। ସାରା ଦୁନିଆର ପତିତ ପାବନ ଏକମାତ୍ର ବାବା ହିଁ ଅଟନ୍ତି। ଏ କଥା କ'ଣ କାହାକୁ ବି ଜଣାଅଛି କି? ଆମର ଧର୍ମ ସ୍ଥାପକ ମଧ୍ୟ ଏହି ସମୟରେ ପତିତ ଅଟନ୍ତି। ଦେହରୂପୀ କବରର ଅଧୀନ ହୋଇଯାଇଛନ୍ତି। ଏବେ ସମସ୍ତଙ୍କର ମହାବିନାଶର ସମୟ। ବାବା ହିଁ ଆସି ସମସ୍ତଙ୍କୁ ଉଠାଉଛନ୍ତି। ମହାବିନାଶ ସମୟରେ ହିଁ ଭଗବାନ ଆସିଥାନ୍ତି। ସିଏ ହିଁ ଜ୍ଞାନର ସାଗର ଅଟନ୍ତି। ଲେଖା ହୋଇଛି ସାଗରଙ୍କର ସନ୍ତାନମାନେ ଭସ୍ମୀଭୂତ ହୋଇଯାଇଥିଲେ, ଅର୍ଥାତ୍ କାମ ଅଗ୍ନିରେ ବସି ପତିତ କଳା ଲୌହ ଯୁଗୀ ହୋଇଯାଇଥିଲେ। ଏବେ ପୁଣି ସୁନ୍ଦର କିପରି ହେବେ? ବାବା କହୁଛନ୍ତି ଯୋଗର ଯାତ୍ରା ଦ୍ୱାରା। ଯୋଗ ଅକ୍ଷର କହିବା ଦ୍ୱାରା ମନୁଷ୍ୟ ଦ୍ୱନ୍ଦ୍ୱରେ ପଡ଼ି ଯାଉଛନ୍ତି। ବାବା କହୁଛନ୍ତି ମୋତେ ମନେ ପକାଅ, ତେବେ ଯାଇ ଅନ୍ତମତି ସ୍ୱଗତି ହେବ। କେତେ ସହଜ ଭାବେ ବୁଝାଉଛନ୍ତି, ପୁଣି ବି ଏହି କଥା ବୁଦ୍ଧିରେ କାହିଁକି ଧାରଣ ହେଉନାହିଁ? ଦେହ ଅଭିମାନ ବହୁତ ରହିଛି, ସେଥିପାଇଁ ଧାରଣା ହେଉନାହିଁ। ବାବା ବହୁତ ଭଲ ଉପାୟ ଶୁଣାଉଛନ୍ତି। ବେହଦ୍ର ବାବା ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି, ସିଏ ଆସି କ'ଣ କରିଥିଲେ? ଭାରତକୁ ସ୍ୱର୍ଗ କରିଥିଲେ। ବିନାଶୀ ସମ୍ପତ୍ତି ଲୌକିକ ପିତାଙ୍କ ଠାରୁ ତ ଜନ୍ମ ଜନ୍ମାନ୍ତର ନେଇ ଆସିଛ। ଏବେ ବେହଦ୍ ବାବାଙ୍କ ଠାରୁ ଏକୋଇଶ ଜନ୍ମ ପାଇଁ ବେହଦ୍ର ସମ୍ପତ୍ତି ନିଅ। ସତ୍ୟଯୁଗ ତ୍ରେତା ଯୁଗରେ ଦେବତାମାନେ ରାଜତ୍ୱ କରୁଥିଲେ, ସୂର୍ଯ୍ୟବଂଶୀ ପୁଣି ଚନ୍ଦ୍ରବଂଶୀ ସୋ ବୈଶ୍ୟବଂଶୀ ପୁଣି ଶୂଦ୍ରବଂଶୀ ସୋ ଅକ୍ଷର ଲେଖିବା ଦ୍ୱାରା ପ୍ରମାଣିତ ହେଉଛି ଯେ ସେହିମାନେ ହିଁ ପୁନର୍ଜନ୍ମ ନେଉଛନ୍ତି, ବର୍ଣ୍ଣରେ ଆସୁଛନ୍ତି। ବାବା ତ ସମସ୍ତଙ୍କୁ ବୁଝାଉଛନ୍ତି ତୁମେ ସମ୍ମୁଖରେ ବସିଛ, ତେଣୁ ଖୁସି ହେଉଛ। କାହା କାହାର ଭାଗ୍ୟରେ ନାହିଁ, ତେଣୁ ସେବା କରୁନାହାନ୍ତି। ଯଦି ସେବା କରିବ ତେବେ ତୁମର ନାମ ବିଖ୍ୟାତ ହୋଇଯିବ। ସମସ୍ତେ କହିବେ ବାବାଙ୍କର କନ୍ୟାମାନେ କେତେ ହୁସିଆର ଅଟନ୍ତି, ସବୁ କାମ କରୁଛନ୍ତି, ଆମକୁ ସ୍ୱର୍ଗର ରାଜ୍ୟ ଭାଗ୍ୟର ସମ୍ପତ୍ତି ଦେଉଛନ୍ତି, ଏହି ଜ୍ଞାନ ରୂପୀ ସାମଗ୍ରୀ ମଧ୍ୟ ଦେଉଛନ୍ତି। ଏହି ଚିତ୍ରଗୁଡ଼ିକ ଅନ୍ଧମାନଙ୍କ ପାଇଁ ଦର୍ପଣ ସଦୃଶ ଅଟେ। ଏଥିରେ ଯାଦୁ ଆଦିର କିଛି କଥା ହିଁ ନାହିଁ, ପବିତ୍ରତାର କଥା ହିଁ ମୁଖ୍ୟ। ଭାବୁଛନ୍ତି ଏହା ଅନ୍ତିମ ଜନ୍ମ, ସ୍ୱର୍ଗକୁ ଯିବାକୁ ହେଲେ ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ। ବିନାଶ ସମ୍ମୁଖରେ ଛିଡ଼ା ହୋଇଛି, ସେଥିପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ। ସନ୍ନ୍ୟାସୀମାନେ ପବିତ୍ର ହେବା ପାଇଁ ଘର ଦ୍ୱାର ଛାଡ଼ି ଦେଇଥାନ୍ତି। ବାବା କହୁଛନ୍ତି ବିନାଶ ସମ୍ମୁଖରେ ଦଣ୍ଡାୟମାନ, ମୋତେ ମନେ ପକାଅ, ତେବେ ତୁମର ନୌକା ପାର ହୋଇଯିବ। ଆଚ୍ଛା, ମିଠା ମିଠା ଶିକିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ବିନାଶ ପୂର୍ବରୁ ନିଜର ସବୁକିଛି ସଫଳ କରିବାକୁ ହେବ, ଏହା ମହାବିନାଶର ସମୟ, ସେଥିପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ। ଦୁଇ ନମ୍ବର, ଦେହଧାରୀମାନଙ୍କ ଠାରୁ ମୋହ ତୁଟେଇ ମୋହଜିତ ହେବାକୁ ପଡ଼ିବ। ଦେହ ଅଭିମାନ ଯାହାକି ପ୍ରଥମ ନମ୍ବରର ଶତ୍ରୁ, ତା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ଅନ୍ୟ ସବୁ ସଙ୍ଗକୁ ତୁଟେଇ ଏକମାତ୍ର ବାବାଙ୍କ ସହିତ ବୁଦ୍ଧିଯୋଗ ଯୋଡ଼ିବାକୁ ହେବ। ବରଦାନ ଯୋଗ ରୂପକ ମନ୍ତ୍ର ଦ୍ୱାରା ସଂକଳ୍ପ ଏବଂ କର୍ମରେ ଅବିନାଶୀ ସିଦ୍ଧି ପ୍ରାପ୍ତ କରୁଥିବା ସିଦ୍ଧି ସ୍ୱରୂପ ହୁଅ, ସିଦ୍ଧି ସ୍ୱରୂପ ଭବ। ତୁମେ ପିଲାମାନେ ସର୍ବଶକ୍ତିବାନ ସରକାରଙ୍କର ସନ୍ଦେଶ ବାହକ ଅଟ। ସେଥିପାଇଁ କାହା ସହିତ ତର୍କ ବିତର୍କ କରି ନିଜର ମନକୁ ହଲଚର କର ନାହିଁ। ଯୋଗରୂପୀ ମନ୍ତ୍ରକୁ କାମରେ ଲଗାଅ, ଯେପରି କେହି ଯଦି ବାଣୀ ଦ୍ୱାରା ବା ଅନ୍ୟ କୌଣସି ଉପାୟ ଦ୍ୱାରା ଆୟତକୁ ଆସନ୍ତି ନାହିଁ, ତେବେ ତାଙ୍କ ପାଇଁ ମନ୍ତ୍ର ଯନ୍ତ୍ରର ପ୍ରୟୋଗ କରିଥାନ୍ତି। କିନ୍ତୁ ତୁମେ ତୁମ ପାଖରେ ତ ଆତ୍ମିକ ଦୃଷ୍ଟିର ନେତ୍ର ଏବଂ ମନ ମନା ଭବର ମନ୍ତ୍ର ଅଛି, ଯାହାଦ୍ୱାରା ତୁମେମାନେ ନିଜର ସଂକଳ୍ପ ଉପରେ ସିଦ୍ଧି ପ୍ରାପ୍ତ କରି ସିଦ୍ଧି ସ୍ୱରୂପ ହୋଇପାରିବ। ସ୍ଲୋଗାନ ଆକ୍ସନ କନସସ୍, ଅର୍ଥାତ୍ କର୍ମ ଅଭିମାନୀ ହେବା ପରିବର୍ତ୍ତେ ଆତ୍ମ ଅଭିମାନୀ ହୁଅ। ଆକ୍ସନ କନସସ୍, ଅର୍ଥାତ୍ କର୍ମ ଅଭିମାନୀ ହେବା ପରିବର୍ତ୍ତେ ଆତ୍ମ ଅଭିମାନୀ ହୁଅ। ଅବ୍ୟକ୍ତ ଇସାରା, ସର୍ବଦା ଅଚଳ ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର। ଏକରସ ଶବ୍ଦର ଅର୍ଥ ଏହା ନୁହେଁ ଯେ ପୁରୁଷାର୍ଥର ବେଗ ସର୍ବଦା ଏକାଭଳି ରହିଥିବ। ଏକରସର ଅର୍ଥ ହେଲା ସର୍ବଦା ଉଡ଼ିବା କଳାର ଅନୁଭୂତି ହେଉଥିବ। ସର୍ବସମ୍ବନ୍ଧର ଅବିନାଶୀ ତାର ଜଣଙ୍କ ସହିତ ଲାଗି ରହିଥିବ। ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ। ଏହି ସଂକଳ୍ପ ଦୃଢ଼ ରହିଥିବ, କୌଣସି ଗୋଟିଏ ସମ୍ବନ୍ଧ ମଧ୍ୟ କର୍ମ କମ୍ ନଥିବ। ସର୍ବସମ୍ବନ୍ଧର ଡୋର ଯଦି ଜଣଙ୍କ ସହିତ ବାନ୍ଧି ହୋଇ ରହିଥିବ, ତେବେ ଏକରସ ସ୍ଥିତି ଆପେ ଆପେ ରହିବ। ଇଚ୍ଛା, ଓମ୍ ଶାନ୍ତି।